ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ଭାରତ ସମୀକ୍ଷା କରିବା ସହିତ ଭବିଷ୍ୟତରେ ଉଚିତ ପଦକ୍ଷେପ ଗ୍ରହଣ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ. ଅସ୍ତ୍ରବିରତି ବୁଝାମଣାକୁ ଭାରତ ଓ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ପାଳନ କରିବା ନେଇ ସହମତ ହୋଇଥିବା ସୂଚନା ଦେଲା ଭାରତୀୟ ସେନା. ଅପରେସନ୍ ସିନ୍ଦୁରର ସଫଳତା ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ଆଜିଠୁ ଆରମ୍ଭ ହେଉଛି ତ୍ରିରଙ୍ଗା ଯାତ୍ରା. ଆୱାମି ଲିଗ୍ ରାଜନୈତିକ ଦଳର ପଞ୍ଜୀକରଣକୁ ରଦ୍ଦ କଲେ ବାଂଲାଦେଶର ନିର୍ବାଚନ ଆୟୋଗ. ଏବଂ ଆସନ୍ତା 17 ତାରିଖରୁ ଆରମ୍ଭ ହେବ ଆଇପିଏଲ୍ କ୍ରିକେଟର ପରବର୍ତ୍ତୀ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅପରେସନ୍ ସିନ୍ଦୁରକୁ ସ୍ଥଗିତ ରଖିବା ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପର ଶେଷ ନିଷ୍ପତ୍ତି ନୁହେଁ. ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ଭାରତ ସମୀକ୍ଷା କରିବା ସହ ଭବିଷ୍ୟତରେ ଉଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି. ଦେଶବାସୀଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଗତ ସନ୍ଧ୍ୟାରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଅପରେସନ୍ ସିନ୍ଦୁର ଆରମ୍ଭ ହେବାର 3 ଦିନ ମଧ୍ୟରେ ଭାରତର ପଦକ୍ଷେପ ସମ୍ପର୍କରେ ପାକିସ୍ତାନ ଅବଗତ ହୋଇଥିଲା. ଭାରତର ଆକ୍ରମଣରେ ପାକିସ୍ତାନର ବହୁ କ୍ଷୟକ୍ଷତି ହୋଇଛି, ଯାହା ତା'ର କଳ୍ପନାତୀତ ଥିଲା. ଭାରତର ଏଭଳି ପଦକ୍ଷେପରେ ପାକିସ୍ତାନ ବ୍ୟତିବ୍ୟସ୍ତ ହୋଇ ଅସ୍ତ୍ରବିରତି ପାଇଁ ବିଶ୍ୱଗୋଷ୍ଠୀଙ୍କ ସମ୍ମୁଖରେ ନିବେଦନ କରିଥିଲା. ବହୁ କ୍ଷୟକ୍ଷତିର ଫଳସ୍ୱରୂପ ପାକିସ୍ତାନ ଡିଜିଏମ୍ଓ ଭାରତର ଡିଜିଏମ୍ଓଙ୍କୁ ଗତ 10 ତାରିଖରେ ଅସ୍ତ୍ରବିରତି ନେଇ ଅନୁରୋଧ କରିଥିଲେ. ପାକିସ୍ତାନ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ପ୍ରତିଶ୍ରତି ଦେଇଛି. ଭାରତ ପରିସ୍ଥିତିର ସମୀକ୍ଷା କରିବା ସହିତ ଭବିଷ୍ୟତରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ସୀମାପାର ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
हमले के बाद सारा राष्ट्र एक स्वर में आतंक के खिलाफ कड़ी कार्रवाई के लिए उठ खड़ा. हमने आतंकवादियों को मिट्टी में मिलाने के लिए भारत की सेनाओं को पूरी छूट दे दी और आज हर आतंकी आतंक का हर संगठन जान चुका है कि हमारी बहनों बेटियों के माथे से ସିନ୍ଦୁର ହଟାନେ କା ଅଞ୍ଜାମ କ୍ୟା ହୋତା ହେ.
ପ୍ରଧାନମନ୍ତ୍ରୀ କହିଛନ୍ତି ଅପରେସନ୍ ସିନ୍ଦୁର କେବଳ ଏକ ନାଁ ନୁହେଁ, ବରଂ କୋଟି କୋଟି ଭାରତୀୟଙ୍କ ଭାବାବେଗର ପ୍ରତିଫଳନ. ଏହି ଅପରେସନ୍କୁ ନ୍ୟାୟ ପ୍ରଦାନକାରୀ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି.
ଅପରେସନ୍ ସିନ୍ଦୁର ନ୍ୟାୟ କି ଅଖଣ୍ଡ ପ୍ରତିଜ୍ଞା ହେ. ପୁରୀ ଦୁନିଆ ନେ ଇସ୍ ପ୍ରତିଜ୍ଞା କୋ ପରିଣାମ ମେ ବଦଲତେ ଦେଖା. ଭାରତ କି ସେନାଓ ନେ ପାକିସ୍ତାନ ମେ ଆତଙ୍କ କେ ଠିକାନୋ ପର ଉନକେ ଟ୍ରେନିଂ ସେଣ୍ଟର୍ସ ପର ସଠିକ୍ ପ୍ରହାର କିୟା. ଆତଙ୍କିଓ ନେ ସପନେ ମେ ବି ନହି ସୋଚା ଥା କି ଭାରତ ଇତନା ବଡ଼ା ଫୈସଲା ଲେ ସକତା ହେ. ଲେକିନ ଜବ ଦେଶ ଏକଜୁଟ ହୋତା ହେ, ରାଷ୍ଟ୍ର ସର୍ବୋପରି ହୋତା ହେ, ତୋ ଫୌଲାଦି ଫୈସଲେ ଲିଏ ଜାତେ ହେ.
ପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପ ଭାବରେ ଅପରେସନ୍ ସିନ୍ଦୁରକୁ ଏକ ନୀତି ଭାବେ ଗ୍ରହଣ କରାଯାଇଛି. ଆତଙ୍କବାଦ ବିରୋଧୀ ପଦକ୍ଷେପ ପାଇଁ ଅପରେସନ୍ ସିନ୍ଦୁର ଏକ ନୂତନ ମାନକ ପ୍ରସ୍ତୁତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ଅପରେସନ୍ ସିନ୍ଦୁର ମାଧ୍ୟମରେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ନେଇ ସମଗ୍ର ବିଶ୍ୱ ସୂଚିତ ହୋଇଛି. ପାକିସ୍ତାନ ସେନାବାହିନୀର ଅଧିକାରୀ ମୃତ ଆତଙ୍କବାଦୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେଇ ଏହାକୁ ପ୍ରମାଣିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଭାରତୀୟଙ୍କ ସୁରକ୍ଷାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ପ୍ରତ୍ୟେକ ପଦକ୍ଷେପ ବିରୁଦ୍ଧରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ବୋଲି ପ୍ରଧାନମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି. ଆତଙ୍କବାଦ କାର୍ଯ୍ୟକଳାପକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାକିସ୍ତାନର ସମାଲୋଚନା କରିଛନ୍ତି. ପାକିସ୍ତାନ ନିଜର ସ୍ଥିତି ବଞ୍ଚାଇ ରଖିବାକୁ ଇଚ୍ଛା କରୁଥିଲେ ଆତଙ୍କବାଦୀ ଭିତ୍ତିଭୂମିଗୁଡ଼ିକୁ ନଷ୍ଟ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି. ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହା ହେଉଛି ସର୍ବୋକୃଷ୍ଟ ମାର୍ଗ. ପାକିସ୍ତାନ ସହ ହେବାକୁ ଥିବା ଆଲୋଚନା କେବଳ ଆତଙ୍କବାଦ କାର୍ଯ୍ୟକଳାପ ନେଇ ଉଦ୍ଦିଷ୍ଟ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ଅଗର ପାକିସ୍ତାନ ସେ ବାତ ହୋଗି ତୋ ଟେରରିଜମ ପର ହି ହୋଗି. ଅଗର ପାକିସ୍ତାନ ସେ ବାତ ହୋଗି ତୋ ପାକ ଅକ୍ୟୁପାଇଡ କଶ୍ମୀର POK ଉସ ପର ହି ହୋଗି. ଭାରତ କା ମତ ଏକଦମ ସ୍ପଷ୍ଟ ହେ, ଟେରର ଅର୍ ଟକ ଏକ ସାଥ ନହି ହୋ ସକତେ, ଟେରର ଅର୍ ଟ୍ରେଡ ଏକ ସାଥ ନହି ଚଲ ସକତେ.
ଆତଙ୍କବାଦ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଭାରତୀୟ ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଅନ୍ୟପକ୍ଷରେ ଶତ୍ରୁପକ୍ଷର ପଡ଼ୋଶୀ ଡ୍ରୋନ୍ ଏବେ ଭାରତରେ ଦୃଶ୍ୟମାନ ହେଉ ନାହିଁ ବୋଲି ଭାରତୀୟ ସେନା କହିଛି. ପରିସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ଏବଂ ନିୟନ୍ତ୍ରଣାଧୀନ ରହିଛି ବୋଲି ସେନା ସ୍ୱଷ୍ଟ କରିଛି. ଦେଶର ସୁରକ୍ଷା ଏବଂ ଶତ୍ରୁପକ୍ଷର ଭିତ୍ତିଭୂମି ନଷ୍ଟ କରିବାରେ ଭାରତୀୟ ସେନାର ପଦକ୍ଷେପକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ ସହିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନିଆଯାଇଛି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଅପରେସନ୍ ସିନ୍ଦୁର ମାଧ୍ୟମରେ ସରକାର ତାଙ୍କର ପ୍ରତିଶ୍ରତି ରକ୍ଷା କରିଛନ୍ତି। ଭାରତ ଓ ପାକିସ୍ତାନର ସାମରିକ ସେନା ଅଭିଯାନର ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଗତ ସନ୍ଧ୍ୟାରେ ଅପରେସନ୍ ସିନ୍ଦୁର ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା ହୋଇଛି। ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ଅସ୍ତ୍ରବିରତି ବୁଝାମଣାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବା ନେଇ ମତ ବିନିମୟ ହୋଇଛି। ପରସ୍କର ଉପରେ ଆକ୍ରମଣରୁ ନିବୃତ୍ତ ରହିବା ପାଇଁ ଉଭୟ ପକ୍ଷ ପ୍ରତିଶ୍ରତିବଦ୍ଧ ବୋଲି ସେନା କହିଛି। ସୀମା ଏବଂ ଆଗୁଆ ଅଞ୍ଚଳରୁ ସେନା ଅପସାରଣ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଭାରତୀୟ ସେନା ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅପରେସନ୍ ସିନ୍ଦୁରର ସଫଳତା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜିଠାରୁ ଦେଶବ୍ୟାପୀ 11 ଦିନିଆ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ସେନାର ସଫଳ ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ନେଇ ବିଜେପି କର୍ମକର୍ତ୍ତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚବେ। ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଏଥିରେ ପୂର୍ବତନ ସାମରିକ କର୍ମଚାରୀ, ସମାଜସେବୀ ଏବଂ ସମାଜର ବିଭିନ୍ନ ବର୍ଗର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଅଂଶଗ୍ରହଣ କରିବେ। ଜାମ୍ମୁ କାଶ୍ମୀର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଆଜିଠୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଜାମ୍ମୁ କାଶ୍ମୀର ଶିକ୍ଷାମନ୍ତ୍ରୀ ସକିନା ଇତୋ ଏହି ସୂଚନା ଦେଇଛନ୍ତି। ସୀମାପାର ଆକ୍ରମଣ ପରିସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ତେବେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ ରାଜନୈତିକ ଦଳର ପଞ୍ଜିକରଣକୁ ବାଂଲାଦେଶ ନିର୍ବାଚନ ଆୟୋଗ ରଦ୍ଦ କରିଛନ୍ତି ବୋଲି ଆୟୋଗର ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆୱାମୀ ଲିଗ୍ ଏଭଳି ନିଷ୍ପଭିକୁ ଅଗ୍ରାହ୍ୟ କରିଛି। ପୂର୍ବରୁ ଦେଶରେ ଆୱାମୀ ଲିଗ୍ ଦଳର ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ନିଷେଧ କରାଯାଇଥିଲା। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଥିଲା। ଆତଙ୍କବାଦ ବିରୋଧୀ ଆଇନ ଅଧୀନରେ ଦଳ ବିରୁଦ୍ଧରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଆଇପିଏଲ୍ କ୍ରିକେଟ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଆସନ୍ତା 17 ତାରିଖରୁ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଘୋଷଣା କରିଛି। ଜୁନ୍ 3 ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ଚଳିତ ବର୍ଷର ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତା ଗତ 9 ତାରିଖରୁ 1 ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ଖେଳସୂଚୀ ସହିତ ମ୍ୟାଚ୍ ଖେଳାଯିବାକୁ ଥିବା କେତେକ ସ୍ଥାନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଆସନ୍ତା 17 ତାରିଖରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ମୋହାଲି ଏବଂ ଧର୍ମଶାଳାରେ କୌଣସି ମ୍ୟାଚ୍ ଅନୁଷ୍ଠିତ ହେବ ନାହିଁ। ଜୟପୁର, ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ ଏବଂ ଅହମ୍ମଦାବାଦରେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଖେଳାଯିବ ବୋଲି ସ୍ୱଷ୍ଟ କରିଛି ବିସିସିଆଇ। ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ପରବର୍ତ୍ତୀ ମ୍ୟାଚ୍ ଆସନ୍ତା 26 ତାରିଖରେ ଜୟପୁରର ଏସ୍ଏମ୍ଏସ୍ ଷ୍ଟାଡିୟମ୍ଠାରେ ଖେଳାଯିବ। 29 ତାରିଖଠାରୁ ପ୍ଲେ ଅଫ୍ ମ୍ୟାଚ୍ଗୁଡ଼ିକ ଆରମ୍ଭ ହେବ। ଏହି ମ୍ୟାଚ୍ଗୁଡ଼ିକ ଖେଳାଯିବାକୁ ଥିବା ଷ୍ଟାଡିୟମ୍ ସମ୍ପର୍କରେ ପରେ ସୂଚନା ପ୍ରଦାନ କରାଯିବ ବୋଲି ବିସିସିଆଇ କହିଛି। ବ୍ୟାଙ୍କକ୍ର ପୁଥୁମୁଆନ୍ଠାରେ ଆଜିଠାରୁ ଥାଇଲାଣ୍ଡ ଓପନ୍ ସୁପର 500 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେଉଛି। ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଭାରତର ଆୟୁଷ ସେଟ୍ଟି, ଲକ୍ଷ୍ୟ ସେନ୍ ଏବଂ ପ୍ରିୟାଂଶୁ ରାଜବତ୍ ଏବଂ ମହିଳା ବର୍ଗରେ ଉନ୍ନତି ହୁଦା ଓ ମାଲବିକା ବଂଶୋଧ ଅଂଶଗ୍ରହଣ କରୁଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଆଜି ସ୍ପର୍ଶ କରିବା ନେଇ ପରିସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ ଏବଂ ଝାଡ଼ଖଣ୍ଡରେ ଥିବା ଆଜି ଗ୍ରୀଷ୍ମ ପ୍ରବାହ ମଧ୍ୟ ଅନୁଭୂତ ହେବ। ତାମିଲନାଡୁ, ପୁଡୁଚେରୀ ଏବଂ ବିହାର ତଥା ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପକ୍ଷରେ ଓଡ଼ିଶା ସମେତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ, କେରଳ, କର୍ଣ୍ଣାଟକ, ରାୟଲସୀମା, ପୂର୍ବ ରାଜସ୍ଥାନ, କୋଙ୍କଣ ଏବଂ ଗୋଆ, ଗୁଜରାଟ, ମଧ୍ୟ ମହାରାଷ୍ଟ୍ର, ମରାଠୱାଡ଼ା, ଛତିଶଗଡ଼, ବିଦର୍ଭର କେତେକ ଅଞ୍ଚଳରେ ଝଡ଼ବାତ୍ୟା ସହ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମେଘାଳୟରେ ଆଜି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ଭାରତ ସମୀକ୍ଷା କରିବା ସହ ଭବିଷ୍ୟତରେ ଉଚିତ ପଦକ୍ଷେପ ଗ୍ରହଣ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଅସ୍ତ୍ରବିରତି ବୁଝାମଣାକୁ ଭାରତ ଏବଂ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ପାଳନ କରିବା ନେଇ ସହମତ ହୋଇଥିବା ସୂଚନା ଦେଲା ଭାରତୀୟ ସେନା। ଅପରେସନ୍ ସିନ୍ଦୁରର ସଫଳତା ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ଆଜିଠୁ ଆରମ୍ଭ ହେଉଛି ତ୍ରିରଙ୍ଗା ଯାତ୍ରା। ଆୱାମି ଲିଗ୍ ରାଜନୈତିକ ଦଳର ପଞ୍ଜିକରଣକୁ ରଦ୍ଦ କଲେ ବାଂଲାଦେଶର ନିର୍ବାଚନ ଆୟୋଗ ଏବଂ ଆସନ୍ତା 17 ତାରିଖରୁ ଆରମ୍ଭ ହେବ ଆଇପିଏଲ୍ କ୍ରିକେଟ୍ର ପରବର୍ତ୍ତୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।